गृह्णन्पुत्रोपचारितम् अजामिलोक्य गाथामाम् किमुत सुधया गुणन् म्रियमाणो हरिर्नाम गृह्णन्पुत्रोपचारितम् अप्रिय गाथामाम् किमुत सुधया इंद्र से पड़ेगा क्या करेंगे हरे कृष्णा उपस्थ भक्त सदर बंद मात बंद प्रणाम कामे आज आम वर्ल्ड होली नेम वीक जो पालन करसम दिवस को आम आप स्वागत जनाऊु इंद्रदेव बर्ता जा ତାପରେ ଆମର କଥା ବର୍ତ୍ତମାନ ଷଷ୍ଠ ସ୍କନ୍ଧରେ ପହଞ୍ଚିଗଲେ ଚତୁର୍ଥ ସ୍କନ୍ଧରେ ଯେଉଁ ଶ୍ଳୋକଟି ଅଛନ୍ତି ତାକୁ ଉଚ୍ଚାରଣ କରିବାକୁ କଷ୍ଟ ସେଥିପାଇଁ କହିବି ନାହିଁ ଏକ ସ୍କନ୍ଧ ଏଠି ବର୍ଣ୍ଣନା କରୁଛି କହିଲେ ତେଣୁ ଏ ଷଷ୍ଠ ସ୍କନ୍ଧ ହେଉଛି ଭଗବାନ କେମିତି ତାଙ୍କ ବର୍ତ୍ତମାନ ପୋଷଣ କରନ୍ତି ଏଇ ଏଇ କଥା ଏଇ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏବଂ ଏଇଟାକୁ ମଧ୍ୟ ଷଷ୍ଠ ସ୍କନ୍ଧ ଏବଂ ସପ୍ତମ ସ୍କନ୍ଧ ଏ ଦୁଇଟାକୁ ଭଗବାନଙ୍କ ଭୁଜ ସହିତ ତୁଳନା କରାଯାଇଛି ତେଣୁ ଏ ଷଷ୍ଠ ସ୍କନ୍ଧରେ ଆପଣମାନେ ପଞ୍ଚମ ସ୍କନ୍ଧରେ ଯେଉଁ ବର୍ଣ୍ଣନା କରାଯାଇଛି ପଞ୍ଚମ ସ୍କନ୍ଧରେ ଅଧୀନରେ 28 ନର୍କର ବର୍ଣ୍ଣନା କରାଯାଇଛି 24 ଅଧ୍ୟାୟରେ 28 ନର୍କର ବର୍ଣ୍ଣନା କରାଯାଇଛି ତେଣୁ ଏଇ ଯେଉଁ ନର୍କର ବର୍ଣ୍ଣନା ଶୁଣିକରି ପରୀକ୍ଷିତ ମହାରାଜ ତାଙ୍କ ପ୍ରଜାମାନେ କେମିତି ନର୍କରୁ ଉଦ୍ଧାର ପାଇବେ ସେ କଥା ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଛନ୍ତି କଥା ଭାଗବତ କଥା ସେ ଗଭୀର ଭାବରେ ସେ ବିଷୟରେ ଶ୍ରବଣ କରୁଛନ୍ତି ପଞ୍ଚମ 26 ଅଧ୍ୟାୟରେ ଯେଉଁ ନର୍କର ବର୍ଣ୍ଣନା କରାଗଲା କେତେ କଷ୍ଟ ତାଙ୍କୁ ଦିଆଯାଉଛି ଏ ପାପ କରିବାର ଫଳ ସବୁ ରହିଛି ଏଇଟାକୁ ଶ୍ରବଣ କରି ପରୀକ୍ଷିତ ମହାରାଜ ଷଷ୍ଠ ସ୍କନ୍ଧ ଆରମ୍ଭରେ ସେ କଥା ସେ କହୁଛନ୍ତି ପ୍ରଥମ ଅଧ୍ୟାୟ ପ୍ରଥମ ସ୍କନ୍ଧରେ କହୁଛନ୍ତି ପ୍ରାୟ ଲୋକମାନେ ଯେଉଁ ପାପ କାର୍ଯ୍ୟ କରୁଛନ୍ତି ଅଜାଣତରେ ମଧ୍ୟ ବହୁତ ପାପ କାର୍ଯ୍ୟ କରୁଛନ୍ତି ତେଣୁ ଆଉ ଯେ ନକୁରୁ ତାର ଉଦ୍ଧାର ପାଇବାର କୌଣସି ବାଟ ନାହିଁ ତା ମୁଁ ଦେଖୁଛି ସମସ୍ତେ ତ ବିଭିନ୍ନ କିଛି ନା କିଛି ଜାଣତରେ ହେଉ ବା ଅଜାଣତରେ ହେଉ କିଛି ନା କିଛି ପାପ କରୁଛନ୍ତି କ୍ୱଚିତ ନିବର୍ତ୍ତତେ ଅଭଦ୍ରା କେତେ ଜଣ ଅଛନ୍ତି ଯେତେବେଳେ ଜାଣିଲେ ଏଇଟା କରିବା କଥା ନୁହଁ ଅଭଦ୍ରା କହିଲେ ପାପରୁ ସେମାନେ ନିବର୍ତ୍ତ ମାନେ ଆଉ କରୁନାହାନ୍ତି ସେଥିରୁ ଦୂରେଇ ଯାଉଛନ୍ତି କ୍ୱଚିତ ନିବର୍ତ୍ତତେ ଅଭଦ୍ରା କ୍ୱଚିତ ଚରଚିତ ପୁନଃ କିନ୍ତୁ ଚେଷ୍ଟା କଲେ ମଧ୍ୟ ପୁଣି ସେଇ ପାପକୁ ପୁଣି କରିବେ ପୁଣି ସେ ପାପ କରିବେ ଏଇଭଳି ଭାବରେ ଯେଉଁ ରହିଛି ଏବଂ ସିଗରେଟ ଯେଉଁ ଆମେ ଟାଣୁଛନ୍ତି ସେମାନେ ବହୁତ ଚେଷ୍ଟା କରିବେ ସିଗରେଟ୍ ନଟାଣିବା ପାଇଁ କିଛି ଦିନ ରହିବେ ବହୁତ କଷ୍ଟ ରହିଛି ସିଗରେଟ୍ ନଟାଣିକିରି ବା ପାନ ନ ଖାଇକିରି ତାପରେ ପୁଣି ଯେତେବେଳେ ସମୟ ଆସିଗଲେ ପୁଣି ଆରମ୍ଭ ହୋଇଯିବ ଏଇଭଳି ଭାବେ କ୍ୱଚିତ ନିବର୍ତ୍ତତେ ଅଭଦ୍ରା କ୍ୱଚିତ କରନ୍ତି ତତ୍ପୁ ନା ପ୍ରାୟଶ୍ଚିତ ମତପାଠ ମାନେ କୁଞ୍ଜର ସହୁଥିବ ବେଦରେ ବିଭିନ୍ନ ପାପ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରାୟଶ୍ଚିତ୍ର ସବୁ ବର୍ଣ୍ଣନା କରାଯାଇଛି ବେଦରେ ପ୍ରାୟଶ୍ଚିତ୍ର ସବୁ ବର୍ଣ୍ଣନା କରାଯାଇଛି କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ପ୍ରାୟଶ୍ଚିତ୍ର ସବୁ ରହିଛି ପ୍ରାୟଶ୍ଚିତ୍ରଟା କ'ଣ ମନେ କୁଞ୍ଜର ସୌରବ କୁଞ୍ଜର ସୌରବ କହିଲେ ହାତୀ ସ୍ନାନ କ'ଣ ନା ହାତୀ ଏ ସ୍ନାନ କରିବ ବହୁତ ସୁନ୍ଦର ଭାବରେ ସ୍ନାନ କରିବ ସୁନ୍ଦର ପାଣି ନେଇକରି ପାଣି ପକାଇବ ନିଜ ଶରୀରରେ ପକାଇବ ଏଭଳି ଭାବରେ ସବୁ ରହିଛି କିନ୍ତୁ ଯେତେବେଳେ ପଳେଇ ଆସିବ ସ୍ଥଳଭାଗକୁ ପୁଣି ସେଇ ବାଲି ନେଇକି ପକାଇବ ଦେହରେ ହାତୀ ସ୍ନାନ କୁଞ୍ଜର ଶୌଚ ଏଇଟା କୁହାଯାଏ ହାତୀ ସ୍ନାନ ତେଣୁ ଏହିଭଳି ଭାବରେ ପରିକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ତାଙ୍କ ପ୍ରଜାମାନେ କେମିତି ନର୍କରୁ ଉଦ୍ଧାର ପାଇବେ। ନର୍କ ତ ସମସ୍ତଙ୍କ ପାଇଁ ରହିଛି, ବିଭିନ୍ନ ପ୍ରକାର ନର୍କ ରହିଛି, ବିଭିନ୍ନ ପ୍ରକାର ନର୍କରୁ ଉଦ୍ଧାର ପାଇବାର ତ କୌଣସି ଉପାୟ ନାହିଁ। ତାକୁ ଲାଗିଲା ପରିକ୍ଷିତ ମହାରାଜଙ୍କୁ। ପରିକ୍ଷିତ ମହାରାଜ ସାଧାରଣ ବ୍ୟକ୍ତି ନୁହନ୍ତି, ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ତାଙ୍କ ବିଷୟରେ। ଏଭଳି ଭାବରେ ରାଜଶାସନ କରୁଥିଲେ, ସମସ୍ତେ ଧର୍ମନୀତି ଅନୁସାରେ କାର୍ଯ୍ୟ କରୁଥିଲେ। ଯେଉଁ ରହିଛି ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଏଇ ହେଉଛି ଅଧର୍ମର ସ୍ଥାନ। ଏ ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେଇଟା ଯେତେବେଳେ ପରିକ୍ଷିତ ମହାରାଜ ଯେତେବେଳେ ରାଜଶାସନ କରୁଥିଲେ, ଯୋଗାଯୋଗ ଦେଖୁଥିଲେ ବିଭିନ୍ନ ସ୍ଥାନରେ କିଭଳି ତାଙ୍କ ଶାସନ ଚାଲିଛି, ଠିକ୍ ଭାବରେ ଚାଲିଛି ନା ନାହିଁ। ଏହିଭଳି ଭାବରେ ଯେତେବେଳେ ଦେଖୁଥିଲେ, ଗୋଟେ ସ୍ଥାନରେ ଦେଖିଲେ ଗୋଟେ ଗାଭୀ ଏବଂ ଗୋଟେ ବୃଷଭକୁ ଗୋଟେ ବ୍ୟକ୍ତି ତାଙ୍କୁ ପ୍ରହାର କରୁଛି। ସେ ବୃଷଭ ଜଣଙ୍କ ଚାରିପାଦରୁ ଗୋଟିଏ ପାଦ ରହିଛି, ଆଉ ତିନି ପାଦ ନଷ୍ଟ ହୋଇଯାଇଛି। ତେଣୁ ଏଇଟା ଦେଖିକରି ପରିକ୍ଷିତ ମହାରାଜ ସାଙ୍ଗେ ସାଙ୍ଗେ ତାଙ୍କର ଖଡ଼ଗ ଉତ୍ତୋଳନ କରେ ତାକୁ ହତ୍ୟା କରିବା ପାଇଁ। ପରିକ୍ଷିତ ମହାରାଜ ଧର୍ମନୀତି ଅନୁସାରେ ଶାସନ ଚାଲୁଥିଲା, ତେଣୁ ତାକୁ ଦଣ୍ଡ ଦେବା ପୂର୍ବରୁ ପଚାରିଲେ, ବୃଷଭଙ୍କୁ ପଚାରିଲେ, ତୁମର ଅବସ୍ଥା କିଏ ଏମିତି କଲା, ତୁମର ତିନି ପାଦ କୁଆଡ଼େ ଗଲା, କିଏ ଏଭଳି କଲା, ଏଇଭଳି ଭାବରେ ସବୁ କଥା ରହିଛି। ଏଭଳି ଭାବରେ କଲା ପରେ ବୃଷଭ କହିଲେ, ରାଜନ ମୁଁ ଜାଣିନି ମୋର କାହିଁକି ଅବସ୍ଥା ହେଲା, କାରଣ ବହୁତ ମୁନି ଋଷିମାନେ ବହୁତ ପ୍ରକାର କଥା କୁହନ୍ତି, ତାର କାରଣ କିଏ, କି ଆମର ଭାଗ୍ୟ ଫଳ, କି କର୍ମର ଫଳ, ଦେବତାମାନଙ୍କର ଇଏ ବା ଭଗବାନଙ୍କ ଇଚ୍ଛା ବା ଭାଗ୍ୟ, ଏଇଭଳି ଭାବେ ବିଭିନ୍ନ ପ୍ରକାର କିଏ କ'ଣ ସବୁ କହନ୍ତି। ତେଣୁ ଆପଣ କୁହନ୍ତୁ କ'ଣ ପାଇଁ ଏଇଟା ହେଇଛି, ମୁଁ ଜାଣିପାରୁ ନାହିଁ। ତେଣୁ ପରିକ୍ଷିତ ମହାରାଜ କହିଲେ ତପ ଶୌଚ ଦୟା ସତ୍ୟ ଇତି ପାଦା କୃତେ କୃଦା ଅଧମା ସେଇ ତ୍ରୟ ଭଗ୍ନା ସ୍ମୟ ସଙ୍ଗ ମଧ୍ୟ ତବ। ଆପଣ ହେଉଛନ୍ତି ସ୍ୱୟଂ ଧର୍ମରାଜ, ଆପଣଙ୍କର ଚାରିପାଦ ହେଉଛି ତପସ୍ୟା, ଶୌଚ, ଦୟା ଏବଂ ସତ୍ୟ, ଇଏ ହେଉଛି ଧର୍ମର ପାଦ। କିନ୍ତୁ ଅଧର୍ମ ପାଇଁ ଆପଣଙ୍କର ତିନି ପାଦ ନଷ୍ଟ ହୋଇଯାଇଛି। ସ୍ମୟ ସଙ୍ଗ ମଧିସ୍ତବ, ସ୍ମୟ କହିଲେ ଗର୍ଭ, ସଙ୍ଗ କହିଲେ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମଦ୍ୟପାନ, ଏସବୁ ମାଧ୍ୟମରେ ଏହିସବୁ ପାପର ତିନୋଟି ସ୍ଥାନ। ତେଣୁ ଏହିଭଳି ଭାବରେ କହିକରି ଯେତେବେଳେ ଉଦ୍ୟତ ହେଲେ ସେ ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ, ସେ ବ୍ୟକ୍ତି ହେଉଛନ୍ତି କଳିଯୁଗ। କଳିଯୁଗ ମୃତ୍ୟୁମନ୍ତ ରୂପରେ ଉପସ୍ଥିତ ହୋଇଥିଲେ, ସେ ଶରଣ ନେଇଗଲେ, ପରିକ୍ଷିତ ମହାରାଜଙ୍କ ଶରଣ ଦେଲେ ତାଙ୍କୁ। ରାଧା ଯେ ଶରଣ ବତ୍ସଳ, ଶରଣ ଦେବେ ତାଙ୍କ ଶରଣ, ଯିଏ ଆସିବେ ତାଙ୍କୁ ଶରଣ ଦେବେ। କିନ୍ତୁ ତାଙ୍କୁ କ'ଣ ଏଭଳି ଶରଣ ଦେବେ କି ଯାହା ଚାହିଁବ ସେ କରିପାରିବ ନା? ତାଙ୍କୁ ଚାରୋଟି ସ୍ଥାନ ବର୍ତ୍ତମାନ ବୃଷ୍ଟି ହେଉଛି। ଆମର ଆନନ୍ଦବର୍ଦ୍ଧନ ପୁଅ ଆସିଲେ ଭଗବାନଙ୍କ ସେବା କରିବା ପାଇଁ, ଛତାରେ ଆସିଲେ, ଆଉ ଛତା ଆସିଲେ କ'ଣ ବର୍ଷା ପଡ଼ିବ ତାଙ୍କ ଉପରେ? ସେଇଭଳି ଭାବରେ ବର୍ଷା ଦିନେ ବର୍ଷା ହେବ, କିନ୍ତୁ ଆମେ ଯଦି ଛତାର ଆଶ୍ରୟ ନେବା ତାହେଲେ ବର୍ଷାରୁ ଆମେ ରକ୍ଷା ପାଇବା। ସେହିଭଳି ଭାବରେ କଳିଯୁଗରେ ପାପର ସ୍ଥାନ ବଢ଼ିଯାଇଛି, ପାପ ରହିବ। ତେଣୁ ଏ ଯେଉଁ କଳିକୁ ସ୍ଥାନ ଦେଲେ, ଚାରୋଟି ସ୍ଥାନ ଦେଲେ, ଯେମିତି ଧର୍ମର ସ୍ଥାନ ଚାରୋଟି ରହିଛି, ସେହିଭଳି ଭାବରେ ଅଧର୍ମର ସ୍ଥାନ ଚାରୋଟି ରହିଛି। ଶ୍ରୀ ଶ୍ରୀ ସୀତାରାମ କି କ'ଣ କ'ଣ, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମ ସ୍ତୁର୍ବିଧା, ଦ୍ୟୁତ କ୍ରୀଡ଼ା, ନିଶାଦ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଜୀବ ହତ୍ୟା, ଏଇ ଚାରୋଟି ହେଉଛି ପାପର ସ୍ଥାନ। କଳିକୁ ଏଇ ଚାରୋଟି ସ୍ଥାନ ଦେଲେ କଳି ତା ସ୍ଥାନ ପାଇକିରି ଆନନ୍ଦରେ ଗଲା, ଯାହା ହଉ ତା ଟିକେ ସ୍ଥାନ ମିଳିଲା କହିକିରି, କାରଣ ତା ପୂର୍ବରୁ ସ୍ଥାନ ପାଇପାରୁନଥିଲା। ଭଗବାନ ଥିଲେ, ଦ୍ୱାପର ଯୁଗର ଅନ୍ତିମରେ କଳି ସମୟ ଆସିଯାଇଥିଲା, କିନ୍ତୁ ଭଗବାନ ଥିଲେ ସେ ପ୍ରବେଶ କରିପାରୁନଥିଲା। କିନ୍ତୁ ଭଗବାନ ଯେତେବେଳେ ଚାଲିଗଲେ ଧୀରେ ଧୀରେ ପ୍ରବେଶ କରିବାକୁ ଆରମ୍ଭ କଲା। ଏଇ ପରିକ୍ଷିତ ମହାରାଜଙ୍କ ପୁଣି ହାବିଟରେ ପଡ଼ିଗଲା, ତାପରେ ତାକୁ ଯେତେବେଳେ ଚାରୋଟି ସ୍ଥାନ ଦେଲେ ସେ ବହୁତ ଖୁସି ହେଇକି ଗଲା, ଯାହା ହଉ ଚାରୋଟି ସ୍ଥାନ ମିଳିଲା। ଏଇଭଳି ଭାବରେ ଯାଉଛି ତାପରେ ପରିଚିତ ମହାରାଜ କରୁଛନ୍ତି ତାଙ୍କର ରାଜ୍ୟକୁ, ବା ସେ ଯାଇଥିଲେ ଦୂର କିଭଳି ଶାସନ ଦେଖିବା ପାଇଁ କରୁଥିଲେ, ପୁଣି ସେ ଧାଇଁ ଧାଇଁକି ଆସିଲା କଳି, ଧାଇଁ ଧାଇଁ ଆସି କହିଲେ ମହାରାଜ ମହାରାଜ ମହାରାଜ, ପୁଣି ପ୍ରଣାମ କଲା ମହାରାଜ, ଭିତରେ କ'ଣ ହେଲା? ପ୍ରଭୁ ଆପଣ ଯେଉଁ ସ୍ଥାନ ଦେଲେ, ଏ ଆପଣଙ୍କର ରାଜ୍ୟରେ ଏଇସବୁ ସ୍ଥାନ ନାହିଁ, କେଉଁଠି ମୁଁ କେଉଁଠି ରହିବି, ସବୁଠି ଟାଇଟ୍ ହେଇଯାଇଛି, ସବୁ ଧର୍ମ ନୀତି ଅନୁସାରେ ଶାସନ ହେଉଛି, ଅଧର୍ମ କିଛି ନାହିଁ, କେଉଁଠି ଦ୍ୟୁତ କ୍ରୀଡ଼ା ନାହିଁ, କେଉଁଠି ନିଶା ଦ୍ରବ ସେବନ ନାହିଁ, କେଉଁଠି ଅବୈଧ ସ୍ତ୍ରୀ ସେବନ ନାହିଁ, କେଉଁଠି ଜୀବ ହତ୍ୟା ନାହିଁ, ଆଉ ମୁଁ ପ୍ରଭୁ ମୋତେ ସ୍ଥାନ ଦେଲେ ମୁଁ କେଉଁଠି ରହିବି, ଏଇ ଯେଉଁ ସ୍ଥାନ ଦେଲେ ଏଠି କେଉଁଠି, ଏଭଳି ଧର୍ମ ନୀତି ଅନୁସାରେ ଶାସନ କରୁଥିଲେ ପରୀକ୍ଷିତ ମହାରାଜ, ସେହି ପରୀକ୍ଷିତ ମହାରାଜ ଏଠି ଶୁଣୁଛନ୍ତି କଥା, ତେଣୁ କହିଲେ ପ୍ରଭୁ ଆଉ ଗୋଟେ ସ୍ଥାନ ଦିଅନ୍ତୁ, ଏଠି କେଉଁଠି ନାହିଁ ସ୍ଥାନ ମୁଁ ରହିବି, କେଉଁଠି ଦେଲେ ସ୍ଥାନ କେଉଁଠି ନାହିଁ, କିଛି ମୁଁ କେମିତି ରହିବି, ତେଣୁ ଅଭ୍ୟର୍ଥ ତଥା ତସ୍ମୈ ପୁନଶ୍ଚ ଜାତ ମାନାୟମ, ପୁଣି ତାର ଯେତେବେଳେ ପ୍ରାର୍ଥନା କଲେ ଜାତ ରୂପମ ଅଦାତ ପ୍ରଭୁ, କହିଲେ ଠିକ୍ ଅଛି ତୁମେ ସୁନାରେ ରହିବ, ସୁବର୍ଣ୍ଣ ଜାତ ରୂପ କହିଲେ ସୁବର୍ଣ୍ଣ, ସୁବର୍ଣ୍ଣ ରହିବ, ସୁବର୍ଣ୍ଣରେ ସବୁ ପ୍ରକାର ଅଧର୍ମ ରହିଛି, ଯତ୍ର ଯତ୍ର ଅନୃତମ ମଦମ କାମମ ରଜ ବୈରାଗ୍ୟ ପଞ୍ଚମ, ପାଞ୍ଚଟି ଅଧର୍ମର ସ୍ଥାନ ରହିଛି, ଯେଉଁଠି ସୁନା ରହିଛି ସେଠି କ'ଣ ରହିଛି ନା ଅନୃତମ ମିଥ୍ୟା ରହିଛି, ସେଠି ମିଥ୍ୟା କହିବେ, ମଦ ଯାହା ପାଖରେ ଧନ ହୋଇଛି ତା'ର ଗର୍ବ ହୋଇଯିବ, ଆଉ ବିଭିନ୍ନ ପ୍ରକାର କାମନା ପୂରଣ କରିବେ, ରଜ ରଜଗୁଣ ବଢ଼ିଯିବ, ଏବଂ ବୈରଙ୍ଗ ଶତ୍ରୁତା ହେବ, ଶତ୍ରୁତା ହେବ, ତେଣୁ ପାଞ୍ଚଟି ସ୍ଥାନ ରହିଛି, ଏ ପାଞ୍ଚଟି ଅଧର୍ମର ସ୍ଥାନ ରହିଛି, ତେଣୁ ସେ ସ୍ଥାନ ଦେଲେ ତାପରେ କଳି ଖୁସି ହେଇକିରି ଗଲା, ଖୁସି ହେଇକିରି ଗଲା, ତେଣୁ ଏ ପ୍ରଶ୍ନଟି ପଚାରିଲେ ସୌନକ ଋଷିଙ୍କୁ ଯେତେବେଳେ କହୁଛନ୍ତି ସୁଧ ଗୋସ୍ୱାମୀ ଏ କଥା ପ୍ରଥମ ସ୍କନ୍ଧରେ, ସୌନକ ଋଷି କହିଲେ ପରୀକ୍ଷିତ ମହାରାଜ ଚାହିଁଥିଲେ କଳିକୁ ହତ୍ୟା କରିଦେଇପାରିଥାନ୍ତେ, କିନ୍ତୁ କାହିଁକି କଳିକୁ ସ୍ଥାନ ଦେଲେ, ଏ ପ୍ରଶ୍ନଟି ପଚାରିଲେ, ଆଗେ ଆମେ କୁହନ୍ତୁ ତାପରେ ଅନ୍ୟ କଥା ଶୁଣିବା, କାହିଁକି କଳିକୁ ସ୍ଥାନ ଦେଲେ ସେ, କାହିଁକି ହତ୍ୟା ନ କଲେ, ତେଣୁ ସୁଧ ଗୋସ୍ୱାମୀ କହୁଛନ୍ତି ଯେ ରାଜା ପରୀକ୍ଷିତ ମହାରାଜ ଥିଲେ ଜଣେ ସାରଗ୍ରାହୀ, ସାରଗ୍ରାହୀ ନାନୁ କ'ଣ, ସିଏ ତାକୁ କଳିକୁ ଈର୍ଷା କଲେ ନାହିଁ, କାହିଁକି ନା ସିଏ ଥିଲେ ସାର ଗାଈ, ସବୁଥିରେ କିଛି କିଛି ଭଲ ଗୁଣ ରହିଛି, କିଛି କିଛି ଖରାପ ଗୁଣ ରହିଛି, ସେ କଳିଯୁଗର ଭଲ ଗୁଣଟାକୁ ନେଲେ, କଳିଯୁଗର ବହୁତ ଖରାପ ଗୁଣ ରହିଛି, ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଅନେକ ଦୋଷ ଭଳି ରହିଛି କଳିର ଦୋଷ, ନାନୁ ଜ୍ୟେଷ୍ଠ କଳି ସମ୍ରାଟ ସାରଙ୍ଗ ଇବ ସାର ଭୃ, ଯେମିତି ମହୁମାଛି କେବଳ ମହୁକୁ ନେଇ ସାର ଗ୍ରହଣ କରେ, ସେହିଭଳି ଭାବରେ ସେ ଜଣେ ସାରଗ୍ରାହୀ ଥିଲେ, କଳିର ଯୁଗର ଯେଉଁ ଗୁଣ ରହିଛି ସେଇଟାକୁ ସେ ଗ୍ରହଣ କଲେ, କଳିର ଗୁଣ କ'ଣ ନା କୁଶଳାଣୀ ଆସ ସିଦ୍ଧତି ନେତରାଣୀ କୃତାଣୀ ଜତ, କଳିର ଏଇ ଗୋଟେ ଭଲ ଗୁଣ ଅଛି କ'ଣ ନା କ'ଣ ନା କୁଶଳାଣୀ ଯେଉଁ ଧର୍ମ କାର୍ଯ୍ୟ ସବୁ ରହିଛି କଳିଯୁଗରେ ଆସୁ ସିଦ୍ଧନ୍ତି, ଆସୁ ସିଦ୍ଧନ୍ତିରେ ବ୍ୟାଖ୍ୟାରେ ଆଚାର୍ଯ୍ୟମାନେ କହିଛନ୍ତି ସଂକଳ୍ପ ମାତ୍ରଣ ସିଦ୍ଧନ୍ତି, କେବଳ ଆମେ ସଂକଳ୍ପ କରିଥିବା କିଛି ପୁଣ୍ୟ କାର୍ଯ୍ୟ କରିବା ପାଇଁ ତାହେଲେ ତା'ର ଫଳ ପାଇଯିବା, କଳିଯୁଗରେ ଏଭଳି ରହିଛି, ସେଥିପାଇଁ ସତ୍ୟ ତୃତୀୟା ଦ୍ୱାପର ଯୁଗର ଲୋକମାନେ ଚାହାନ୍ତି କଳିଯୁଗରେ ଜନ୍ମଗ୍ରହଣ କରିବା ପାଇଁ, ଏକାଦଶ ସ୍କନ୍ଧରେ ଆସିବ ସେ କଥାଟି ରହିଛି, ତେଣୁ ଇଏ ନେତରାଣୀ କୃତାଣୀ ଜତ, କିନ୍ତୁ ଯେଉଁ ଅଧର୍ମ କାର୍ଯ୍ୟ ରହିଛି ଏଇଟାକୁ ମନରେ ଚିନ୍ତା କରିଦେଲେ ମଧ୍ୟ ତା'ର ଫଳ ପାଇବେ ନାହିଁ, ସେଇଟା କ'ଣ ଶରୀର ଦ୍ୱାରା ସେ କାର୍ଯ୍ୟ କଲେ ହିଁ ତା'ର ଫଳ ପାଇବେ, ଇଏ ଗୋଟେ ଭଲ ଗୁଣ କଳିର, ତେଣୁ ସ୍ଥାନ ଦେଲେ, ତେଣୁ ଏଇ ଯେଉଁ ରହିଛନ୍ତି ଯଦି ପରୀକ୍ଷିତ ମହାରାଜ, ସେ ବର୍ତ୍ତମାନ ଚିନ୍ତା କରୁଛନ୍ତି ପ୍ରାୟ ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ହେବେ, କଳିଯୁଗର ଆସିଗଲା, କଳିଯୁଗର ଲୋକମାନେ ଏଇଭଳି ଭାବରେ ରହିବେ, ତେଣୁ କେମିତି ସେମାନେ ଉଦ୍ଧାର ପାଇବେ, ଏଇ ଯେଉଁ ନର୍କରୁ, ନର୍କରେ ତ ଏତେ ଯନ୍ତ୍ରଣା ରହିଛି, ସେ ଯନ୍ତ୍ରଣା ଦେଖି ସହିପାରୁନାହାନ୍ତି ପରୀକ୍ଷିତ ମହାରାଜ, ପ୍ରଜାରଞ୍ଜକ ରାଜା ସିଏ, ତେଣୁ ସେ ସହିପାରୁନାହାନ୍ତି ଏତେ କଷ୍ଟ, ସବୁ କଷ୍ଟ ଭରଣା କରାଗଲା, କେମିତି ତେଲ କଡ଼େଇରେ କରିବେ ତାକୁ ଛାଣିବେ, ତେଲ କଡ଼େଇରେ କେମିତି ଛାଣିବେ, ଗୁମିପାହାଗ ନର୍କ, ଏଇଭଳିଆ ବିଭିନ୍ନ ପ୍ରକାର ନର୍କ ରହିଛି, ଆସିପତ୍ର ସବୁ ବିଭିନ୍ନ ପ୍ରକାର କୃମି ଭୋଜନ, ଏଇଭଳି ଅନେକ 26-28 ନର୍କ ରହିଛି, ଏବଂ ସେ ଯେତେବେଳେ ବର୍ଣ୍ଣନା କରୁଥିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ନିଜେ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ପାପିମାନଙ୍କ ଯନ୍ତ୍ରଣା ଦେଖି ନିଜେ ଛଟପଟ ହେଉଥିଲେ। ଇଏ ହେଉଛି ଏଭଳି ଭାବରେ ଥିଲେ ରାଜା, ତାଙ୍କର ହୃଦୟ ଏଭଳି ଭାବରେ ଥିଲା। ତେଣୁ ବ୍ୟତୀତ ହେଇକରି ସେ ପ୍ରଶ୍ନଟି ପଚାରୁଛନ୍ତି, ଏଇଭଳି ଭାବରେ ଲୋକ ତ ବିଭିନ୍ନ ପ୍ରକାର ପାପକାର୍ଯ୍ୟ କରିବେ, ତାହେଲେ କେମିତି ସେଥିରୁ ରକ୍ଷା ପାଇବେ? କିଛି ଉପାୟ ଅଛି ନା? ଉପାୟ ଅଛି ନା? କ'ଣ ସେ ଉପାୟ? ଆମମାନଙ୍କ ପାଇଁ ସେ ତ ତିନି ଦିନ ପରେ ଚାଲିଯିବ, ତିନି ଚାରି ଦିନ ପରେ, ସାତ ଦିନ ଆଇଛ, ଦୁଇ ତିନି ଦିନ ଚାଲିଗଲାଣି ଷଷ୍ଠ ସ୍କନ୍ଧ ବେଳକୁ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ରହିଛି, କର୍ମ ପ୍ରାୟଶ୍ଚିତ ରହିଛି। କର୍ମ ପ୍ରାୟଶ୍ଚିତରେ ଯେଉଁ ଶୁଣିଲେ ସେତେବେଳେ ସେ କହିଲେ, ଲୋକମାନେ କର୍ମ ପ୍ରାୟଶ୍ଚିତ କରିବେ, ପୁଣି ତାକୁ ପୁଣି ସେ କାର୍ଯ୍ୟ କରିବେ, କର୍ମ ପ୍ରାୟଶ୍ଚିତ କରିକିରି ପାପରୁ ଦୂରେଇ ଯିବେ, ପୁଣି ଦରକାର ପଡ଼ିଲା ବେଳକୁ ପୁଣି କରିବେ ସେ ପାପ କାର୍ଯ୍ୟ। ତାପରେ ଜ୍ଞାନ ପ୍ରାୟଶ୍ଚିତ କହିଲେ, ଜ୍ଞାନ ପ୍ରାୟଶ୍ଚିତରେ ସେ କହିଲେ ଯେଉଁଭଳି ଭାବରେ ବେଣୁ ଗୁଣ୍ମ ଇବା ନଳ, ଜ୍ଞାନ ପ୍ରାୟଶ୍ଚିତ ଯେମିତି ଶାସ୍ତ୍ର ଅଧ୍ୟୟନ କରି ତପସ୍ୟା ଏଭଳି ଭାବରେ ରହିଛି, ତପସ୍ୟା ଏସବୁ କରିବେ, ଧ୍ୟାନ ଇତ୍ୟାଦି କରିବେ, ବ୍ରହ୍ମଚାରୀଣ ତପସ୍ୟା ବ୍ରହ୍ମଚାରୀଣ ସମୀନ ଦମେନ ଚ ତ୍ୟାଗେନ ସତ୍ୟଚଷାଭ୍ୟାମ ଜମେନ ନିୟମେନ ବା, ଏସବୁ ଯେଉଁ ରହିଛି କ'ଣ ଜ୍ଞାନ ମାର୍ଗରେ ଅଗ୍ରସର ହେଇକି ତପସ୍ୟା ଇତ୍ୟାଦି କରିକିରି ଧ୍ୟାନ ତପସ୍ୟା, ସେଇଟା ଜ୍ଞାନ ପ୍ରାୟଶ୍ଚିତ। ଜ୍ଞାନ ପ୍ରାପ୍ତ ହେଲେ ଜଣେ ପାପରୁ ମୁକ୍ତ ହେବ, କିନ୍ତୁ ଏଥିରୁ ମଧ୍ୟ ଜଣେ ପୂର୍ଣ୍ଣ ଭାବରେ ମୁକ୍ତ ହେଇପାରିବ ନାହିଁ। କିନ୍ତୁ କହିଲେ ବେଣୁ ଗୁଳ୍ମ ଇବା ନଳ, କିନ୍ତୁ ବାଉଁଶ ସବୁ ରହିଛି, ବାଉଁଶକୁ କାଟିଦେଲେ, ବାଉଁଶକୁ ପୋଡ଼ିଦେଲେ ମଧ୍ୟ ବାଉଁଶ ଇବା ନଳ, ଅନଳ କହିଲେ ଅଗ୍ନି, ଅଗ୍ନିରେ ଯଦି ଆମେ ବାଉଁଶ ଗଛ ସବୁ ଆମର ରହିଛି ରଘୁନନ୍ଦନ ଧାମରେ, ଯଦି ଅଗ୍ନି ସଂଯୋଗ ହେଇଗଲା ବାଉଁଶ ଗଛ ସବୁ ଧୋଇ ହେଇଯିବ, କ'ଣ ଧ୍ୱଂସ ହେଇଯିବ। କିନ୍ତୁ ପୁଣି ଯେତେବେଳେ ବୃଷ୍ଟି ପଡ଼ିବ ପୁଣି ଗଜା ବାହାରିବ। ତେଣୁ ଏ ଜ୍ଞାନ ପ୍ରାୟଶ୍ଚିତରେ ଶୁଣିକିରି ପରୀକ୍ଷିତ ମହାରାଜ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ତେଣୁ ଭକ୍ତି ପ୍ରାୟଶ୍ଚିତ କହିଲେ ଶ୍ରେଷ୍ଠ ପ୍ରାୟଶ୍ଚିତ, କେଜି କେବଳିଆ ଭକ୍ତିଆ ବାସୁଦେବ ପରାୟଣ ଅଭଙ୍ଗ ଦୁର୍ନତି କାଶ୍ମୀନ ନିହାର ବ୍ୟବହାସ୍କର। କିନ୍ତୁ ଏଇ ଯେଉଁ ଭକ୍ତି ପ୍ରାୟଶ୍ଚିତ ରହିଛି, ଏ ଭକ୍ତି ପ୍ରାୟଶ୍ଚିତକୁ ଖୁବ୍ କ୍ୱଚିତ ଲୋକ ଗ୍ରହଣ କରନ୍ତି, କିନ୍ତୁ ଏଇଟା ସମ୍ପୂର୍ଣ୍ଣ ରୂପେ ସବୁ ପାପକୁ ଧ୍ୱଂସ କରିଦେବ। କିଭଳି ନା, ଭକ୍ତି ମାଧ୍ୟମ ଭଗବାନ ଭକ୍ତି କଲେ କ'ଣ ଅଘମ ଦୁନିଆ କାଶ୍ମୀନ, ପୂର୍ଣ୍ଣ ଭାବରେ ପାପ ସବୁ ଧୌତ ହୋଇଯିବ। କିଭଳି ଭାବରେ ନା, ନିହାର ଭାବ ଭାସ୍କର, ଏଇ ଅର୍ଥାତ୍ କୁହୁଡ଼ି ସବୁ ଆସିବ, ସକାଳ ବେଳା ଦେଖିବା, ସକାଳୁ ଉଠିଲା ବେଳେ କୁହୁଡ଼ି ସବୁ ପଡ଼ିବ, ଆସ୍ତେ ଆସ୍ତେ କୁହୁଡ଼ି ପଡ଼ିଲେ, ଘନ କୁହୁଡ଼ି ହେଇଗଲେ ଆଗରୁ କ'ଣ ଗାଡ଼ି ଆସୁଛି କ'ଣ ଆସୁଛି ଜଣାପଡ଼ିବ ନାହିଁ, ଅନ୍ଧକାର ଏଭଳି ଭାବରେ ହେଇଯିବ। କିନ୍ତୁ ସୂର୍ଯ୍ୟଙ୍କର କିରଣ ଟିକେ ଯଦି ବଢ଼ିଯିବ ତାହେଲେ ସବୁ କୁଆଡ଼େ କୁଆଡ଼େ ପଡ଼ିଯିବ, କୁହୁଡ଼ି ଆଉ ରହିବ ନାହିଁ। ସେହିଭଳି ଭାବରେ ଭକ୍ତିମାନେ କଲା ମାନେ ସବୁ ପ୍ରକାର ପାର୍ଶ୍ୱ ଜଣେ ମୁକ୍ତ ହେଇଯିବ, ଆଉ କୌଣସି ପାପର ରହିବ ନାହିଁ, କ'ଣ ମନ ରହିବ ନାହିଁ, ମନବୃତ୍ତି ରହିବ ନାହିଁ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ଭକ୍ତି ରହିଛି, ଭକ୍ତି ଏଭଳି ଭାବରେ, ଭକ୍ତିର ତ ବିଭିନ୍ନ ଅଙ୍ଗ ଆମେ ଶୁଣୁଛେ ସବୁ, ତାହେଲେ ନାମ କୀର୍ତ୍ତନ ଗୋଟେ ରହିଛି ମୁଖ୍ୟ, ସେ କଥା ସେ କହୁଛନ୍ତି, ଚକ୍ରୋନ୍ମନ କୃଷ୍ଣ ପଦାରବିନ୍ଦୟୋ ନିବେଶିତ ତଦ୍ଗୁଣ ରାଗେଇ ଜୈରିହ ନ ତେଜମ ପାଶ ବୃତ୍ୟସ୍ତ ତଦ୍ଭଟା ସ୍ୱପ୍ନେ ବିପଶ୍ୟନ୍ତି ହି ଚୀର୍ଣ୍ଣ ନିଷ୍କୃତା। ଶକ୍ରୋନ୍ କହିଲେ ଗୋଟିଏ ଥର, ଗୋଟିଏ ଥର ଶକ୍ରୋନ୍ମନ କୃଷ୍ଣ ପଦାରବିନ୍ଦୟୋ, ମନକୁ ଭଗବାନ ପାଦ ପଦ୍ମରେ ଯଦି ଲଗେଇଦେବା ଗୋଟିଏ ଥର, ନିବେଶିତ ତଦ୍ଗୁଣ ରାଗ ଜୈରିହ, ଯଦିଓ ଆମେ ବିଭିନ୍ନ ପ୍ରକାର ଗୁଣ ଭିତରେ ରହିଛି, ସତ୍ୱ ରଜତମ ଗୁଣ ପ୍ରଭାବ ରହିଛି, ରାଗ ଦୋଷ ଇତ୍ୟାଦି ରହିଛି, କିନ୍ତୁ ନ ତେଜମ ପାଶ, ଯମଙ୍କୁ ତ ଦେଖିବେ ନାହିଁ, ଏବଂ ତାଙ୍କର ଯେଉଁ ଦୂତମାନେ ଆସିବେ, ଦୂତମାନେ ଆସିବେ ମୃତ୍ୟୁ ସମୟରେ ସେ ଦୂତମାନେ ଆସିବେ, ଯମ ପାଶ ଧରିକି ଆସିବେ, ଯମ ପାଶ, ଯମ ପାଶ ରହିଛି, ତାକୁ କାଟିପାରିବେ ନାହିଁ, ଯମ ପାଶ ଏଭଳି ରହିଛି, ଯମ ପାଶ ନ ସେମାନେ ଦେଖିପାରିବେ ନାହିଁ ତାଙ୍କୁ, ସାକ୍ଷାତରେ ତ ଦେଖିବେ ନାହିଁ, ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ, ସ୍ୱପ୍ନ ବି ପଶନ୍ତି, ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ, ସାକ୍ଷାତ କଥା କ'ଣ କହିବା। ଚୀର୍ଣ୍ଣ ନିଷ୍କୃତା, ପୂର୍ଣ୍ଣ ଭାବରେ ସେ ସବୁ ପ୍ରକାର ପାପରୁ ମୁକ୍ତ ହୋଇଗଲା। ଭଗବାନଙ୍କର ଗୋଟିଏ ଥର ଯଦି ନାମ ନେବେ, ନାମର ମହାତ୍ମ୍ୟ ନାମର ମହାତ୍ମ୍ୟ ଏଇ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରା ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ ତେଣୁ ଏହିଭଳି ଭାବରେ କହି ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଗୋଟିଏ ଥର ନା ହଁ ଗୋଟିଏ ଥର ନା ଗୋଟିଏ ଥର ନା ହଁ ଗୋଟିଏ ଥର ଏହିଭଳି ଭାବରେ ପରୀକ୍ଷିତ ମହାରାଜ ବିଶ୍ୱାସ ହେଉନି ଗୋଟିଏ ଥର ନା ହଁ ଗୋଟିଏ ଥର ନା ଗୋଟିଏ ତେଣୁ ଏହି ଉଦାହରଣଟି ଦେଲେ ସେ ଉଦାହରଣ ଦେଲେ କାନ୍ୟ ପୂଜା ବିଜେ କଷ୍ଟି ଝାସିପତି ରଜାମିଳ ଏ ଗୋଟେ ଉଦାହରଣ ରହିଛି ଇତିହାସ ରହିଛି ଏ ନାମ ମହାତ୍ମାର ଇତିହାସ ରହିଛି କାନ୍ୟ ପୂଜା କହିଲେ ଉତ୍ତରପ୍ରଦେଶରେ ସେ ସ୍ଥାନ ରହିଛି କନୌଜ ବର୍ତ୍ତମାନ ତା'ର ନାଁ ହେଉଛି କନୌଜ ସେଠିକାର ଦ୍ୱିଜା ବ୍ରାହ୍ମଣ ଜଣେ ଥିଲେ କଶ୍ଚିତ ଅଜାମିଳ ତା ନାମ ଥିଲା ଅଜାମିଳ କିନ୍ତୁ ଏତେ ଉନ୍ନତ ସ୍ଥିତିରେ ଥିଲା ସେ ଅଜାମିଳ କାନ୍ୟକୁ ପୂଜାର ବ୍ରାହ୍ମଣ ସାଧାରଣ ବ୍ରାହ୍ମଣ ନୁହଁ ଓଡ଼ିଶାର ଅନ୍ୟ କେଉଁଠିକାର ବ୍ରାହ୍ମଣ ନୁହଁ କାନ୍ୟକୁ ପୂଜାର ବ୍ରାହ୍ମଣ ସେ ଦ୍ୱିଜା ଏବଂ କିନ୍ତୁ ସିଏ ଏଇ ଯେଉଁ ରହିଲେ ତା'ର ଏଭଳି ଅବସ୍ଥା ଆସିଗଲା ଗୋଟେ ବେଶ୍ୟାସକ୍ତ ହୋଇଗଲା ରାଷ୍ଟ୍ରପତି ଅଜାମିଳ ଏଭଳି ଭାବରେ ଅବସ୍ଥା ହେଲା ଦାସୀ ଗୋଟେ ବେଶ୍ୟାର ସଙ୍ଗ କଲା ତାଙ୍କର ପୁଣି ନିଜର ପତ୍ନୀ ଥିଲେ ଯୁବତୀ ପତ୍ନୀ ଥିଲେ ତାଙ୍କ ପିତା ଥିଲେ ମାତା ଥିଲେ ବହୁତ ପ୍ରକାର ଧର୍ମ କାର୍ଯ୍ୟ କରୁଥିଲେ ପିତାଙ୍କୁ ସାହାଯ୍ୟ କରୁଥିଲେ ଯାଇକିରି ବିଭିନ୍ନ ପ୍ରକାର ସେବା କରୁଥିଲେ ଆମେ ଯେମିତି ଫୁଲ ଯାଇକି ଆଣୁଛନ୍ତି ସକାଳୁ ଉଠିଲେ ପରାସରକୁ ଫୁଲ ଆଣୁଛନ୍ତି ସେଭଳି ଭାବରେ ବିଭିନ୍ନ ପ୍ରକାର ସବୁ ଆଣିକି ଦେଉଥିଲେ ତାଙ୍କ ପିତା ମାତା ଭଗବାନଙ୍କ ସେବାରେ ନିଯୁକ୍ତ ଥିଲେ ଖାଳଗ୍ରାମ ସେବା ହେଉଥିଲା ନାରାୟଣଙ୍କ ସେବା କରୁଥିଲେ ତାଙ୍କ ପତ୍ନୀ ମଧ୍ୟ ସେବା କରୁଥିଲେ ଏଇଭଳି ଭାବରେ ଥିଲା ପରିବାର ଧାର୍ମିକ ପରିବାର କେତେ ଉନ୍ନତ ପରିବାର ସେମାନେ ଥିଲେ କାନ୍ୟକ ପୂଜାର କିନ୍ତୁ ଗୋଟିଏ ଥର କ'ଣ ହେଇଛି ନା ସେ ଅଜାମିଳ ଯାଇଥିଲା ଫୁଲ ତୋଳିବା ପାଇଁ ଯେମିତି ଆମର ସକାଳୁ ଉଠିଲେ ପରାସରକୁ ଯାଉଛନ୍ତି ଫୁଲ ତୋଳିବା ପାଇଁ ସେଇଭଳି ଭାବରେ ଯାଇଥିଲେ ଫୁଲ ତୋଳିବା ପାଇଁ ଫୁଲ ତୋଳିକି ଫୁଲ ସହିତ ଅନେକ ସବୁ ଆଣୁଥିଲେ ମଧ୍ୟ ସବୁ ସମିଧ ଇତ୍ୟାଦି ଆଣିକି ଆସୁଛନ୍ତି ଦେଖିଲେ ଗୋଟେ ବେଶ୍ୟା ଆଉ ଗୋଟେ ଶୂଦ୍ରର ସଙ୍ଗ କରୁଛି ମଦିରା ପାନ କରିଛି ଏଇଭଳି ଭାବରେ ଅସ୍ତବ୍ୟସ୍ତ ହେଇକିରି ସବୁ ବିଭିନ୍ନ ପ୍ରକାର ସୁନ୍ଦର ନୃତ୍ୟ କରୁଛନ୍ତି ଗୀତ କରୁଛନ୍ତି ହସୁଛନ୍ତି ନାଚୁଛନ୍ତି ଆଲିଙ୍ଗନ ଚୁମ୍ବନ ଇତ୍ୟାଦି ଦେଇକିରି ଏଇଭଳି ଭାବରେ ଚାଲିଛି ତାଙ୍କର ବଣ ଭିତରେ ବଣ ଭିତରେ କଥା ଏଇଠି ଜଣାପଡ଼ୁଥିଲା ଯେ ଆଜିକାଲିର ଯୁଗଟା ଆହୁରି ଡାଉନ୍ ହୋଇଗଲାଣି ଆହୁରି ନିଚ ସ୍ତରରେ ଆସିଗଲାଣି ଆଜିକାଲି ବିଚ୍ ରାସ୍ତାରେ ମଧ୍ୟରେ ସବୁ ଚାଲିଛି ଥିଲା ଆଉ ସେତେବେଳେ ଅନ୍ତତଃ ଲୋକ ଯାଇକିରି ଜଙ୍ଗଲରେ ସେସବୁ କାର୍ଯ୍ୟ କରୁଥିଲେ କିନ୍ତୁ ଏଠି ବର୍ତ୍ତମାନ ପାଶ୍ଚାତ୍ୟ ଲୋକକୁ ଯିବ ଯେ ବିଚ୍ ରାସ୍ତାରେ ସବୁ କରୁଥିଲେ ସେଇଭଳି ଭାବରେ କାର୍ଯ୍ୟ ଆଉ କ'ଣ କହିବା ବର୍ତ୍ତମାନ କଳିର ଏଇଭଳି ଭାବରେ ପତନ ହୋଇଆସୁଛି ଯାହା ବି ହଉ ଏଇଭଳି ଭାବରେ ଯେତେବେଳେ ଦେଖିଦେଲେ ସେ ବେଶ୍ୟାକୁ ତାଙ୍କର ଯେତେ ଚେଷ୍ଟା କଲେ ବହୁତ ଶାସ୍ତ୍ର ଅଧ୍ୟୟନ କରିଥିଲେ ବେଦ ଅଧ୍ୟୟନ କରିଥିଲେ ସବୁ ବେଦ ଚିନ୍ତା କଲେ ଏସବୁ ଦୃଶ୍ୟ ଦେଖିବା କଥା ନୁହଁ ଏସବୁ ଦୃଶ୍ୟ ଦେଖିବା କଥା ନୁହଁ ଏଠି ପଢ଼େଇଯିବା କଥା ଏଇଭଳି ଭାବରେ ଚିନ୍ତା କରୁଛନ୍ତି କରିପାରିଲେନି ମନକୁ କ'ଣ କଣ୍ଟ୍ରୋଲ କରିପାରିଲେ ନାହିଁ ଯେତେ ଥିଲା ତାଙ୍କର ଯେଉଁ ଶାସ୍ତ୍ର ଜ୍ଞାନ ଇତ୍ୟାଦି ଥିଲା ଏ ଶାସ୍ତ୍ର ଜ୍ଞାନ ମାଧ୍ୟମରେ ସ୍ତମ୍ଭୟନ ଆତ୍ମନାତ୍ମାତ୍ମନମ୍ ମନକୁ ବୁଦ୍ଧି ଦ୍ୱାରା କଣ୍ଟ୍ରୋଲ କରିବାକୁ ଚେଷ୍ଟା କଲେ ବହୁତ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ ନ ସ୍ୱପ୍ନ କରିଲେ ପାରିଲେ ମନ କ'ଣ ବେପତୁ ମନ ଏ ଯେଉଁ ରହିଛନ୍ତି ଏଇଭଳି ଭାବରେ କାମ ବେପତୁ କାମ ଦ୍ୱାରା ହେଇଗଲା ମନଟା ଇଏ ହେଇଗଲା ପତନ ହେଇଗଲା ମନର ମନକୁ ସମ୍ବରଣ କରିପାରିଲେ ନାହିଁ ନ ଶସା ତାକୁ ନିଜ ମନକୁ କଣ୍ଟ୍ରୋଲ କରିବା ପାଇଁ ସକ୍ଷମ ହେଇପାରିଲେ ନାହିଁ ତେଣୁ ଯଦିଓ ଫେରିଲେ ଘରକୁ କିନ୍ତୁ ମନ ରହିଗଲା ସେ ବେଶ୍ୟା ପାଖରେ ଆଉ ପିତା ମାତା ପତ୍ନୀ ଇତ୍ୟାଦି ସବୁ ଅଛନ୍ତି ଧର୍ମ କାର୍ଯ୍ୟ ରହି ସବୁ ଉରିଗଲେ ଆସ୍ତେ ଆସ୍ତେ ବେଶ୍ୟା ପ୍ରତି ଆସକ୍ତ ହେଇ ତାରି ସଙ୍ଗ କଲେ ଆସ୍ତେ ଆସ୍ତେ ଏଭଳି ସମୟ ଆସିଲା ପିତା ମାତା ପତ୍ନୀ ସମସ୍ତଙ୍କୁ ବିଧା କରିଦେଲେ ସେ ବେଶ୍ୟାକୁ ଆଣି ଘରେ ରଖିଲେ ଏଇଭଳି ଭାବରେ ହେଲା ଏଇଭଳି ଭାବରେ ଦିନକୁ ଦିନ ଚାଲିଗଲା ସେ କାର୍ଯ୍ୟ ଠିକ କ'ଣ କରୁଥିଲେ ଆଉ ବ୍ରାହ୍ମଣ କାର୍ଯ୍ୟ କରୁନଥିଲେ ବ୍ରାହ୍ମଣ କାର୍ଯ୍ୟ ହେଉଛି ପଠନ ପାଠନ ଯଦନ ଯାଦନ ଦାନ ପ୍ରତିଗ୍ରହ ଇଏ ହେଉଛି ବ୍ରାହ୍ମଣ କାର୍ଯ୍ୟ ପାଠ ପଢ଼ିବେ ଅନ୍ୟମାନଙ୍କୁ ପଢ଼େଇବେ ପୂଜା କରିବେ ଅନ୍ୟମାନଙ୍କୁ ଶିଖେଇବେ ଦାନ ଦେବେ ଏବଂ ଗ୍ରହଣ କରିବେ ଦାନ ଗ୍ରହଣ କରିବେ ଇଏ ହେଉଛି ବ୍ରାହ୍ମଣ କ୍ଷତ୍ରିୟ ବ୍ରାହ୍ମଣ କାର୍ଯ୍ୟ, କିନ୍ତୁ ଏସବୁ କାର୍ଯ୍ୟ କରୁନଥିଲେ, ପତନ ହୋଇଗଲା, ବିଶ୍ୱାସକ୍ତ ହୋଇଗଲେ, ତାଙ୍କର ପତନ ହୋଇଗଲା। ସେ କ'ଣ କରୁଥିଲେ ନା, ଏଇ ଚୋରି ଡକାୟତ ଏସବୁ କାର୍ଯ୍ୟ କରିକିରି ଚଳୁଥିଲେ, ସେ ଚୋରି ଡକାୟତ କରିକିରି ଚଳୁଥିଲେ। ଏଇଭଳି ଭାବରେ ତାଙ୍କର ଦଶଟି ପୁତ୍ର ହୋଇଗଲା, ଗୋଟିଏ ପରେ ପୁତ୍ର, ଗୋଟିଏ ପରେ ଗୋଟିଏ ପରେ ହୋଇକି ଦଶଟି ପୁତ୍ର। 83 ବର୍ଷ ବୟସରେ ତାଙ୍କର ଆଉ ଦଶମ ପୁତ୍ର ଜାତ ହେଲା। 83 ବର୍ଷ ବୟସରେ, 83 ବର୍ଷ ବୟସରେ ଯେତେବେଳେ ଜାତ ହେଲା, ପିଲାକୁ ପିଲା ପ୍ରତି ବହୁତ ଆସକ୍ତ ହୋଇଗଲେ। ଗୋଟେ ଥର ସେ ଗ୍ରାମକୁ ଆସିଥିଲେ, ବ୍ରହ୍ମବାଦୀମାନେ କେତେ ଜଣ ଆସିଥିଲେ, ଭଗବାନଙ୍କର ଭଜନ କରୁଥିଲେ। ଆଉ ସେଦିନ ରାତିରେ ଆଶ୍ରୟ ନେବା ପାଇଁ ପଚାରିଲେ କେଉଁଠି ନେବା, କେତେ ଜଣ କହିଲେ, କହିଲେ ଆପଣ ଆମ ଗ୍ରାମରେ ବହୁତ ବଡ଼ ବିଦ୍ୱାନ ଧାର୍ମିକ ବ୍ୟକ୍ତି ଅଛନ୍ତି, ଅଜାମିଳ, ଆଉ ଅଜାମିଳ ଭାଇନା ଅଛନ୍ତି, ସିଏ ବଢ଼ିଆ ଆପଣଙ୍କୁ ସ୍ୱାଗତ କରିବେ। କହିବାର ଉଦ୍ଦେଶ୍ୟ ଥିଲା ଇଏ ଗଲେ ତାଙ୍କୁ ବାଡ଼େଇକି ବିଦା କରିବେ, ଏଇଭଳି ଭାବେ ତାଙ୍କୁ ପଠେଇଥିଲେ। କିନ୍ତୁ ସିଏ ଯେତେବେଳେ ଆସିଲେ ତାଙ୍କ ଗୃହକୁ, ଅଜାମିଳ ସହିତ ନଥିଲେ, ସେ ଯାଇଥିଲେ କେଉଁଠି ଚୋରି କରିବା ପାଇଁ, ତାଙ୍କ ପତ୍ନୀ, ପତ୍ନୀଙ୍କର 9 ପୁତ୍ର ରହିଛନ୍ତି, ଆଉ ଗୋଟେ ପୁତ୍ର ଗର୍ଭରେ ଅଛନ୍ତି, ବା ସନ୍ତାନ ଯାହା ବି ଯାହା ବି ହେଉ, ଏଇଭଳି ଭାବରେ କିଏ କ'ଣ କହନ୍ତି। ତେଣୁ ଏ କଥାଟି ଭାଗବତ ନାହିଁ, ଅନ୍ୟ ଶାସ୍ତ୍ର କେଉଁଠି ରହିଛି କହନ୍ତି ଟୀକାରେ। ତେଣୁ ସିଏ ଯେତେବେଳେ ଜାଣିଲେ ଯେ ପ୍ରକୃତରେ ଇଏ ହେଉଛନ୍ତି ଗୋଟେ ବେଶ୍ୟା, ଏଇଭଳି ଭାବରେ ସିଏ ପଳେଇଗଲେ। କହିଲେ ନାହିଁ ଠିକ୍ ଅଛି, ଆମେ ଆଉ ରହିବୁ ନାହିଁ ଏଠି, କିନ୍ତୁ ତୁମର ଏ ଯେଉଁ ପୁତ୍ର କ'ଣ ନାମକରଣ, ପୁତ୍ର ତ ହେଇଥିଲା ନା କ'ଣ, ବୋଧେ ପୁତ୍ରଟା ଧରିଥିଲେ, ପୁତ୍ର ନାମକରଣ କ'ଣ କରିଛ ନା ନା ହେଇନି ପୁତ୍ର ନାମକରଣ, ନା ଠିକ୍ ଅଛି ତାର ପୁତ୍ରର ନାମ ରଖିବ ନାରାୟଣ, ଏଇଭଳି ଭାବରେ ନାମକରଣ କରି ଚାଲିଗଲେ, ନାମକରଣ କରିଦେଲେ। ତେଣୁ ତାର ଯେତେବେଳେ ସ୍ୱାମୀ ଆସିଲା, ଅଜାମିଳ, ଅଜାମିଳ ଏଇଭଳି ଭାବରେ ତାଙ୍କ ପତ୍ନୀ କହିଲେ, ଏଇଭଳି ଭାବରେ ବ୍ରାହ୍ମଣମାନେ ଆସିଥିଲେ ଆଉ ପଳେଇଗଲେ, ଆମ ପୁଅର ନାମକରଣ କରିଦେଇଛନ୍ତି, ନା କ'ଣ କଲେ ନା ନାରାୟଣ, ନାରାୟଣ ବଢ଼ିଆ ନାଁଟା ତ, ନାରାୟଣ କହିକି ଡାକିଲେ, ଆରମ୍ଭ ହେଲା ନାରାୟଣ, ଏଇ ଆରମ୍ଭ ହେଲା ନାରାୟଣ, କ'ଣ ସୋ ମାତୃ ମମାଙ୍କ ମା ଗଛ, ସୋ ହେ ନାରାୟଣ, ତ ମାଆଙ୍କର ଇଏରୁ, ମାଆଙ୍କ ପାଖରୁ ମୋର କୋଡ଼କୁ ଆସ, ଏଇଭଳି ଡାକିଲି, ପ୍ରଥମ ନାରାୟଣ ଶବ୍ଦ ଉଚ୍ଚାରଣ କଲେ। ବହୁତ ବର୍ଷ କାଳ, 88 ବର୍ଷ ପର୍ଯ୍ୟନ୍ତ, 50-60 ବର୍ଷ ପର୍ଯ୍ୟନ୍ତ ବି ଆହୁରି ଅଧିକ ଭଗବାନ ନାମ ନେଇନଥିଲେ। ତା ପୂର୍ବରୁ ସବୁ ପୂଜା ପାଠ ସବୁ କରୁଥିଲେ, ଶାସ୍ତ୍ର ଅଧ୍ୟୟନ କରୁଥିଲେ, ସବୁ କରୁଥିଲେ, କିନ୍ତୁ ଭୁଲ ଭୁଲିଗଲେ। କେତେବେଳେ କାହାର ପତନ ହୋଇଯିବ କହିହେବ ନାହିଁ। ତେଣୁ ଏଇ ଅର୍ଜୁନ ପଚାରିଥିଲେ, ପତନ ହୋଇଗଲେ କ'ଣ ହେବ, ନା ଅଛି ବ୍ୟବସ୍ଥା ଅଛି, ସେ ସବୁ ଷଷ୍ଠ ଅଧ୍ୟାୟରେ କହିଛନ୍ତି। ଯାହା ବି ହେଉ, ଏତେ କାଳ ପର୍ଯ୍ୟନ୍ତ ଭଗବାନ ଭୁଲି ଯାଇଥିଲେ, ଆମେ କେବେ କେତେ କାଳରୁ ଭଗବାନ ଭୁଲି ଯାଇଛୁ ପାଇହେବ ନାହିଁ, କେତେ କାଳରୁ, ଏବେ ଆମକୁ ସୁଯୋଗ ମିଳିଲା ଭଗବାନ ସ୍ମରଣ କଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏତେ ଆମକୁ ସୁଯୋଗ ମିଳିଲା। କେବେ କେବେଠୁ ଆମେ ଅନାଦି ବହିର୍ମୁଖ ହେୟା, ଅନାଦି କାଳରୁ ଆମେ ଭଗବାନ ଭୁଲି ଯାଇଛେ, ଅନାଦି କାଳରୁ। ଏବେ ଏଇ ବ୍ରହ୍ମବାଦମାନଙ୍କ ପାରୁ ଆଜି ଆମେ ଭଗବାନଙ୍କ ନାମ ନେଉଛେ, ଯେଭଳି ଭାବରେ ଅଜାମିଳ ପୁତ୍ର ନାମ ନେଲା, ନାରାୟଣ ଆୟ, ନାରାୟଣ ଆସ, ନାରାୟଣ ଖାଅ, ନାରାୟଣ ଯାଅ, ନାରାୟଣ ପିଅ, ନାରାୟଣ, ଏଇଭଳି ଭାବରେ ନାରାୟଣ 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 ହେଲା ଖାଲି, ଏଇଭଳି ଭାବରେ। କିନ୍ତୁ ପ୍ରଥମ ଯେଉଁ ନାମ ନେଲା, ସେଇଥିରେ ସବୁ ପ୍ରକାର ପାପ ଦୋଷ ଦୂର ହୋଇଗଲା ତାର, ଏସବୁ କଥା ଆସିବ, ଆମେ ସଂକ୍ଷେପରେ ବହୁତ ସମୟ ହୋଇଗଲାଣି। ତେଣୁ ଏଇଭଳି ଭାବରେ 88 ବର୍ଷ ଯେତେବେଳେ ହୋଇଗଲା ପିଲାକୁ, 5 ବର୍ଷ ହୋଇଥିଲା ପାଲା ପିଲାକୁ, ବୁଢ଼ାକୁ ହେଲା 88 ବର୍ଷ, ସେହି ସମୟ ତା'ର ଅନ୍ତିମ ସମୟ ଆସିଗଲା, ଅନ୍ତିମ ସମୟ ଆସିଗଲା। ପାଖରେ ପୁଅ ଖେଳୁଛି, 5 ବର୍ଷ ପୁଅ ନାରାୟଣ ଖେଳୁଛି, ଗୋଟେ କ'ଣ ଖେଳଣା ଫେଳଣା ଧରିକି ଖେଳୁଛି, ଆଉ ସେଇଠି ଶୋଇଛି ବୁଢ଼ା। ସମୟ ଆସିଗଲା ମୃତ୍ୟୁ ସମୟ, ସେ 3 ଜଣ ଯମଦୂତ, ବିକଟାଳ ଯମଦୂତ ଆସି ପହଞ୍ଚିଗଲେ, ବିକଟାଳ ବିକଟାଳ ଦେଖିକି ଡରିଗଲା, ଅଜାମିଳ ଡରିଗଲା। କେତେ ଲୋକକୁ ଡରଉଥିଲା, ସବୁ ଚୋରି କରିକିରି ଇଏ କରିକି ସବୁ ଡରିକିରି ସବୁ ଆଣୁଥିଲା, ଆଜି ଯମରାଜ ଦୂତ ଦେଖି ଡରିଗଲା, ଯମରାଜ ଦୂତ ଧରିକି ଯମପାସ ଧରିକି ଆସିଛନ୍ତି, ଦେଖିକି ଡରିଗଲା, ନାରାୟଣ ଆୟ ବୋଲି ଡାକିଲା, ନାରାୟଣ ଆସ ଡରିଗଲା ଏତେ ଦେଖିକରି ଭୟଙ୍କର ବିକଟାଳ ରୂପ ଏମାନେ କ'ଣ କରିଥିଲେ ଖାଲି ଆସିକି ଠିଆ ହୋଇନଥିଲେ ଆସିକି ସାଙ୍ଗେ ସାଙ୍ଗେ ତା ଭିତରେ ପ୍ରବେଶ କରିକି ତାହାର ଯେଉଁ ଆମର ଗୋଟେ ରହିଛି ଲିଙ୍ଗ ଶରୀର ରହିଛି ଭିତରେ ଗୋଟେ ସୂକ୍ଷ୍ମ ଶରୀର ରହିଛି ସେ ସୂକ୍ଷ୍ମ ଶରୀରରୁ ଗୋଟେ ଯାତନା ଶରୀର ପ୍ରଦାନ କରିଦେଲେ ଏବଂ ସେ ପାସ ଧରିକି ଟାଣିବା ପାଇଁ ବସିଲେ ଟାଣିବା ପାଇଁ ବସିଲେ ସେତେବେଳେ ଡାକିଦେ ନାରାୟଣ ଆୟ କହିଦେଲେ ହଁ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ଚାରି ଜଣ ଦୂତ ବିଷ୍ଣୁ ଦୂତ ଆସି ପହଞ୍ଚିଗଲେ ବିଷ୍ଣୁ ଦୂତ ଆସି ପହଞ୍ଚିକରି ସେ ନାରାୟଣ ଯେଉଁ ଜମ୍ପାସ ଧରିକି ଟାଣୁଥିଲେ କାଟିଦେଲେ ଜମ୍ପାସକୁ କହିଲେ କ'ଣ ତମେ କିଏ କିଏ ତମେ ଏଇଭଳି ଇଏ ଦେଖିକି ଯମରାଜ ଦୂତମାନେ ତାଙ୍କ ଜୀବନରେ ଏଭଳି କେବେ ଘଟଣା ହୋଇନଥିଲା ଫାର୍ଷ୍ଟ ଟାଇମ୍ ଇନ୍ ଦେୟାର ଲାଇଫ୍ ତାଙ୍କ ଜୀବନର ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେମାନଙ୍କୁ ଯେଉଁ ରହିଛି ଶକ୍ତି ରହିଛି ଦେଖିକରି ଏମାନେ ବିକଟାଳ ରୂପ ହେଲେ କ'ଣ ହେବ ଏମାନେ ବହୁତ ସୁନ୍ଦର ରୂପ ଚତୁ ବହୁତ ସୁନ୍ଦର ରୂପ ରହିଛି ସବୁ କିନ୍ତୁ ତାଙ୍କୁ ଦେଖି ଭୟ କରିଗଲେ କାରଣ ସବୁ ଧରିଛନ୍ତି ଚକ୍ର ଗଦା ପଦ୍ମ ଇତ୍ୟାଦି ସେ ସୀତାରା ଆମର ହନୁମାନ ଯେଉଁ କି ହେ ଗଦା ଧରିଗଲେ ଧରିକିରି କହିଲେ ଆପଣ କିଏ ଆପଣ କାହିଁ ଆମେ ଧର୍ମରାଜ ଦୂତ ଆପଣ କାହିଁକି ଆମେ ବାଧା ଦେଉଛନ୍ତି ଇଏ ବଡ଼ ପାପିଟେ ଆମେ ଆଉ ନେବୁ ତୁମେ ଧର୍ମରାଜ ଦୂତ ଧର୍ମରାଜ ଦୂତ ଯଦି କହିଲେ କ'ଣ ଧର୍ମ ଜାଣିଛ ନା ହଁ ଜାଣିଛୁ କହିଲେ ଦେଖିବା କ'ଣ ଜାଣ ଧର୍ମରାଜ ଦୂତ ନା ଧର୍ମ ବେଦ ପ୍ରଣୀତ ଧର୍ମ ବେଦରେ ଧର୍ମ ବିଷୟରେ କୁହାଯାଇଛି ଅଧର୍ମ ତା ବିପର୍ଯ୍ୟୟ ଏଇଭଳି ଭାବରେ କହିଲେ ବେଦ କଥା ସବୁ ଜାଣିଛନ୍ତି ସବୁ ଜାଣିଛନ୍ତି ଏଇଭଳି ପାପି ଥିଲା ଏଭଳି କରୁଥିଲା ଏଭଳି କରୁଥିଲା ଏଭଳି କରୁଥିଲା ବିରାଟ ବଡ଼ ଲିଷ୍ଟ ରହିଛି ତାଙ୍କର ଏତେ ପାପ କରିଥିଲା ଏଇସବୁ ଶୁଣିକରି କହୁଛନ୍ତି ଯମରାଜ ଦୂତମାନେ କହିଲେ ଆମେ ନେଇଯିବୁ ତାଙ୍କର ମଙ୍ଗଳ ପାଇଁ ନେଉଛୁ ତାଙ୍କୁ ଶାସ୍ତି ପ୍ରଦାନ କରିବୁ ସେ ପାପର ପ୍ରାୟଶ୍ଚିତ ହେଲା ପରେ ସେ ପୁଣି ଶୁଦ୍ଧ ହୋଇଯିବେ ଏଇଥିପାଇଁ ନେଉଛୁ ଆମେ ଏଇଭଳି ଭାବେ କହିଲା ପରେ ଯମରାଜଙ୍କ ଦୂତ ଭାବିଲେ ମୋତେ ବିଷ୍ଣୁ ଦୂତ କହିବେ ହଉ ଠିକ୍ ଅଛି ଯାଅ ବିଷ୍ଣୁ ଦୂତ କହିଲେ କହିଲେ ତୁମେ ଧର୍ମରାଜଙ୍କ ଦୂତ ହୋଇକି ଧର୍ମ ଭାବରେ ଜାଣିପାରିଲି ନା ଏପର୍ଯ୍ୟନ୍ତ ଅଙ୍ଗୀକୃତ ନିର୍ବେଶ ତୁମେ ଯେଉଁ କହୁଛ ବଡ଼ ବଡ଼ ପାପି କିନ୍ତୁ ମହାନ ପୁଣ୍ୟମାନ ବ୍ୟକ୍ତି ହୋଇଯାଇଛନ୍ତି ନା କେତେବେଳେ ନା ଯଦ୍ ବ୍ୟାଜ ହାର ବିବସ ତୁମେ ଯେତେବେଳେ ତୁମ ପାସ ପକେଇକି ଟାଣିଆ ବସିଥିଲ ସେତେବେଳେ ସେ କ'ଣ କହିଥିଲା ନା ସେ ପୁଅକୁ ଡାକିଥିଲେ ନା ନା ସେ ହେଉଛି ଭଗବାନଙ୍କ ନାମ ନାରାୟଣ ନାମ ନେଇଥିଲା ନାମ ସ୍ୱସ୍ତାୟନ ହରି ହରିଙ୍କର ନାମ ନେଇଥିଲା ଯେ କି ସବୁ ମଙ୍ଗଳ ପ୍ରଦାନ କରିବ ନାମ ସ୍ୱସ୍ତାୟନ ହରି ହଁ ତୁମେ ଗୋଟିଏ ଜନ୍ମରେ କହିଲେ ପାପ ଏ କୋଟି ଜନ୍ମରେ ପାପରେ ମୁକ୍ତ ହୋଇଯାଇଛି ଯେ ଭଗବାନଙ୍କ ନାମ ନେଲା ସେଥିରେ ସବୁ ପାପରେ ଚାଲିଗଲା ହଁ ବହୁତ ତର୍କ ବିତର୍କ ହେଲା ଏସବୁ ହେଲା ସେ କହିଲେ ନା ସେ ଭଗବାନ ଡାକି ନାହିଁ ସେ ପୁଅକୁ ଡାକିଥିଲା ନା ସେ ସଂକେତ ନାମ ଭାଷା ନେଇଥିଲା ନା ସେ ଜାଣିନାହିଁ ଭଗବାନଙ୍କ ନାମ ମହାତ୍ମା ନ ଜାଣିଲେ କ'ଣ ହେଲା ଆମେ ଯେମିତି ଔଷଧ ଖାଇଲେ ନ ଜାଣିଲେ ମଧ୍ୟ ଆମ ରୋଗ ଭଲ ହୋଇଯାଉଛି ଏଇଭଳି ଭାବରେ ବହୁତ ପ୍ରକାର ତର୍କ ବିତର୍କ ହେଲା ପରେ ଯେତେବେଳେ ଦେଖିଲେ ଆଉ କିଛି ଅନ୍ୟ ଉପାୟ ନାହିଁ ଯଦି ବେଶୀ କିଛି ଇଏ କରିବେ କାଟିଦେବେ ଆମକୁ ତେଣୁ ପଳେଇଗଲେ ପଳେଇଗଲେ ଅନ୍ତିମରେ ତାପରେ ତୃତୀୟ ଅଧ୍ୟାୟରେ ଯମରାଜ ପଚାରିବେ ଏସବୁ ଘଟଣା ଏଇ ଦ୍ୱିତୀୟ ଅଧ୍ୟାୟର ଅନ୍ତିମ ଶ୍ଳୋକଟି ଏଇଟା ଆମେ ପାଠ କରିବା ଏଇ ଶ୍ଳୋକଟି କୁହାଯାଉଛି ମ୍ରିୟମାଣ ମ୍ରିୟମାଣ ହରିନାମ ଏ ମୃତ୍ୟୁ ସମୟରେ ହରିନାମ ଭଗବାନ ପୁତ୍ରକୁ ଲକ୍ଷ୍ୟକୁ ନାମ ନାରାୟଣ ନାମ ନେଇଥିଲା ଘୃଣନ ପୁତ୍ର ପଚାରିତମ ଘୃଣନ ଠିକ୍ ଭାବରେ ଉଚ୍ଚାରଣ କରିପାରିନଥିଲା ବୟସ ସମୟରେ ସେସବୁ କଣ୍ଠବାହାର ସବୁ ଇଏ ଯାଇଥିବ ଗୁଡ଼ୁଗୁଡ଼ ହେଉଥିବ କିଛି ଭାବରେ କହିପାରୁନଥିବ ତେଣୁ ଗୁଣୁଗୁଣ ହେଇ କହିଥିଲା ବ୍ରହ୍ମାଣ ହରି ନାମ ଗୁଣନ ପୁତ୍ର ପଚାରିତମ ଭଗବାନଙ୍କୁ ଲକ୍ଷ୍ୟ କରି ଡାକିନଥିଲା ପୁଅକୁ ଡାକୁଥିଲା କିନ୍ତୁ ଅଜାମିଳୋପି ଅଜାମିଳୋପି କହିଲେ ଅଜାମିଳ ଭଳି ପାପି ଏତେ ବଡ଼ ପାପି ଥିଲା ସେ ତାର ବହୁତ ବଡ଼ ଲିଷ୍ଟ ହୋଇଥିଲା ଅଜାମିଳ ଅଗାଧ ଧାମ ଭଗବାନ ଧାମ ସେ ପ୍ରାପ୍ତ ହେଲେ କିମୁ ତ ଶ୍ରଦ୍ଧା ଗୁଣ ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ନାମ ନେବେ ତାଙ୍କ କଥା କ'ଣ କହିବା ଏ ଶ୍ଳୋକରେ ନାମର ମହାତ୍ମ୍ୟ ରହିଛି ଅଜାମିଳୋପି ଅଗାଧ ଧାମ କିମୁ ତ ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନ ନାମ ନେବେ ତାର କଥା କ'ଣ କହିବା ଏଠି ହେଉଛି ଏ ଶ୍ଳୋକରେ କୁହାଯାଉଛି ମ୍ରିୟମାଣ ମୃତ୍ୟୁ ସମୟରେ ସେ ଭଗବାନଙ୍କ ନାମ ନେଇଥିଲା ମ୍ରିୟମାଣ ଏତିନି ବାକ୍ୟନ ନାମ ମହାତ୍ମ୍ୟ ସିଦ୍ଧାନ୍ତ ମାହ ନାମ ମହାତ୍ମ୍ୟ ସିଦ୍ଧାନ୍ତ କୁହାଯାଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ಮ್ರಿಯಮಾಣ ಮ್ರಿಯಮಾಣ ಮೃತ್ಯುಮುಖರಿಸಿ ಭಗವಾನ ನಾಮ ನೈತೀರ ಆಮೆ ಜೀವಿತ ಅವಸ್ಥಾನ ಅಚ್ಚುಕಿ ಭಗವಾನ ನಾಮ ನಾ ತಾರ ಕೋಣ ಫಳನ ಹಬ ಏನು ಹರೇರ್ ನಾಮ ಭಗವಾನ ನಾಮ ನೈತೀರ ಪೂಪ ಲಕ್ಷ್ಯದಲ್ಲಿ ನೈತೀರ ಯಾವ ಸಿದ್ಧಾಸಳಕ ಭಗವಾನ ನಾಮ ನಾ ತಾರ ಕೋಣ ಫಳನ ಹಬ ಏನು ಗೃಣನ್ ಪುತ್ರ ಪಚಾರಿತಂ ಏನು ಅಜಾ ಮಿಳೋಪಿ ସବୁ ପ୍ରକାର ପାପରେ ଲିପ୍ତ ରହିକି ସେ ଭଗବାନ ନାମ ନେଇଥିଲା ଆମେ ଯଦି ସବୁ ପ୍ରକାର ପାପରୁ ମୁକ୍ତ ହେଇକି ଭଗବାନ ନାମ ନେବା କ'ଣ ଫଳ ନ ହେବ ଏବଂ ଅଜା ମିଳୁପି ମିଳମାଣ କହିଲେ ଅଶ୍ରଦ୍ଧା ସହିତ ନେଇଥିଲା ଏତେ ଶ୍ରଦ୍ଧା ନଥିଲା ଏଇ ଯେଉଁ ନାମ ଭଗବାନ ନାମରେ ଶ୍ରଦ୍ଧା ନଥିଲା କିଛି କିନ୍ତୁ ଆମେ ଯଦି ଶ୍ରଦ୍ଧାର ସହିତ ଭଗବାନ ନାମ ନେବା ତାହେଲେ କ'ଣ ଫଳ ନ ହେବ ଏ ଚାରୋଟି ବିଶେଷତ୍ୱ ରହିଛି ଏଥିରେ ମିଳମାଣ ସେ ମୃତ୍ୟୁମୁଖରେ ପଡ଼ିଥିଲା ଆମେ ବର୍ତ୍ତମାନ ମୃତ୍ୟୁମୁଖରେ ପଡ଼ିନେ ଆମେ ଜୀବିତ ଅବସ୍ଥାରେ ଅଛେ ନମ୍ବର ୱାନ୍ ତାହାର ଅସୁବିଧା ଥିଲା ଆମର ସୁବିଧାଟି ଅଛି ନମ୍ବର ଟୁ ତାହାର ଅସୁବିଧା ଥିଲା ପୁଅକୁ ଲକ୍ଷ୍ୟ କରି ନାମ ନେଉଥିଲା ଭଗବାନଙ୍କୁ ସେ ଜାଣିନଥିଲା ବା ଭୁଲି ଯାଇଥିଲା ଯାହା ବି ହେଉ କିନ୍ତୁ ଆମେ ଏତେ ଭଗବାନଙ୍କ କଥା ଶୁଣିଲେ ପଢ଼ୁଛେ ସବୁ କରୁଛେ ଆମେ ସିଧାସଳଖ ଭଗବାନ ନାମ ନେବା ଏ ଦ୍ୱିତୀୟ ସୁବିଧା ଆମର ରହିଛି ତାହାର ସେ ଅସୁବିଧାଟା ଥିଲା ଆଉ ତୃତୀୟ ଅସୁବିଧା ଥିଲା ତାର ଅଜାଣ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଥିଲା ଆମେ ସବୁ ଦୀକ୍ଷାପିକ୍ଷା ନେଇକିରି ସବୁ ପ୍ରକାର ପାପ କାମରୁ ମୁକ୍ତ ହୋଇକିରି ସବୁ ରହୁଛେ ତେଣୁ ଆମର ଏ ସୁବିଧାଟି ରହିଛି ତୃତୀୟ ସୁବିଧାଟି ଆମର ରହିଛି ଏବଂ ଚତୁର୍ଥ ଅସୁବିଧା ତାର ଥିଲା ଭଗବାନଙ୍କ ପ୍ରତି ବିଶ୍ୱାସ ନଥିଲା କିନ୍ତୁ ଆମେ ଏତେ ପାଠ କଲେ ସବୁ କଲେ ଆମ ଭଗବାନ ବିଶ୍ୱାସ ରଖିକିରି ଏଇ ଚାରୋଟି ଭାବରେ ଯଦି ଆମେ ଭଗବାନ ନାମ ନେବା ତାହେଲେ କ'ଣ ଫଳ ନ ହେବ ଏଇ ଚାରୋଟି ବିଶେଷତ୍ୱ ଏଥିରେ ରହିଛି ଚାରୋଟି ବିଶେଷତା ରହିଛି ଏଥିରେ ତେଣୁ ଏହିଭଳି ଭାବରେ ଭଗବାନଙ୍କର ନାମ ଏକ ବଚନ ରୂପ ନେଇଥିଲା ସିଏ ହେର ନାମ ନାରାୟଣ ଗୋଟିଏ ନାମ ନେଇଥିଲା ଆମେ ଷୋହଳଟି ନାମ ନେଉଛେ ପ୍ରତିଥର ମହାମନ୍ତ୍ର କୀର୍ତ୍ତନ କଲେ କିନ୍ତୁ ତାହାର କ'ଣ ଫଳ ନ ହେବ ତେଣୁ ଏହିଭଳି ଭାବରେ ସେ ଭଗବତ ଧାମ କଲା ଏଇ ଯେଉଁ ଅଜାମିଳ ଯେଉଁ ଭଗବାନ ଧାମ କଲା ସେ ଶୁଦ୍ଧ ନାମ ନେଇନଥିଲା ସେ ନାମ ଭାଷ ଚାରି ପ୍ରକାର ନାମ ଭାଷ ରହିଛି ଶୁଦ୍ଧ ନାମ ହେବା ପୂର୍ବରୁ ସେ ସେ ସ୍ତର ଆସେ ନାମ ଭାଷ ସ୍ତର ଏ ପୁଅକୁ ଲକ୍ଷ୍ୟ କରି ନାମ ନେଇଥିଲା ଗୋଟିଏ ନାମ ଭାଷ ଏଇଭଳି ଭାବେ ଚାରୋଟି ନାମ ଭାଷ ରହିଛି ସାଙ୍କେତ୍ୟ ପାରିହାସ୍ୟଂ କି ପରିହାସରେ ମଧ୍ୟ ନାମ ନେଉଛନ୍ତି ଡ୍ରାମାରେ ରୋଲ୍ କରୁଛନ୍ତି ନାରାୟଣ ଇତ୍ୟାଦି କହୁଛନ୍ତି ସେ ମଧ୍ୟ ସେ ଗୋଟିଏ ସ୍ତୋଭ ଏବଂ ହେଳାରେ ମଧ୍ୟ କେତେଜଣ ଭଗବାନ ନାମ ନେଉଛନ୍ତି ଏ ହେଉଛି ନାମ ଚାରି ପ୍ରକାର ନାମ ଭାଷ ତେଣୁ ଶୁଦ୍ଧ ନାମ କଥା କ'ଣ କହିବା ଏଇଭଳି ଭାବରେ ନାମର ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି ମିୟମାଣ ହରେ ନାମ ଗୁଣନ୍ ପୁତ୍ର ପଚାରିତମ୍ ଅଜାନ ମିଳୁପି ଅଗାଧାମ କିମନ୍ତ ଶ୍ରଦ୍ଧା ଗୁଣନ୍ ଆଉ କ'ଣ କହିବା ତାଙ୍କ କଥା ଯେଉଁମାନେ ଶ୍ରଦ୍ଧାର ସହିତ ଜୀବିତ ଅବସ୍ଥାରେ ପାପରୁ ମୁକ୍ତ ହୋଇକରି ସିଧାସଳଖ ଭଗବାନଙ୍କ ନାମ ନେବେ କ'ଣ ତାର ଫଳ ନ ପାଇବେ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଆମ କଥା କରି ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ଭି ଗୋର୍ଭକୁନ୍ଦ କି ଯାଇ ଗୋର୍ଭମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ।